ଅଜିତ ଏକ୍ସକ୍ଲୁସିଭ।
ଏ ବାଘ ଟିକେ କଣ ଜଙ୍ଗଲରେ ଗର୍ଜିବା ଛାଡିଦେଲା ଯେ ଜଙ୍ଗଲଟା ବିଲେ ରହିଯିବ।
Ooh।